କାଳିନୀ ମା ବ୍ରହ୍ମ ରୂପିଣୀ ତ୍ରିକାଳ ଧାରିଣୀ ମା ତ୍ରୈଲକ୍ଷ ରାଣୀ ବିଶ୍ୱ ବିନୋଦିନୀ ମା ବିଶ୍ୱ ମୋହିନୀ ବିଘ୍ନ ବିନାଶିନୀ ମା ବିଶ୍ୱ ବନ୍ଦନୀ ହଁ ବ୍ରହ୍ମାଣ୍ଡ ପାଳିନୀ ମା ବ୍ରହ୍ମ ରୂପିଣୀ ତ୍ରିକାଳ ଧାରିଣୀ ମା ତ୍ରୈଲକ୍ଷ ରାଣୀ ବିଶ୍ୱ ବିନୋଦିନୀ ମା ବିଶ୍ୱ ମୋହିନୀ ବିଘ୍ନ ବିନାଶିନୀ ମା ବିଶ୍ୱ ବନ୍ଦନୀ ବେଦ ସ୍ୱରୂପା ମା ଶକ୍ତି ରୂପେ ବେଦ ସ୍ୱରୂପା ମା ବ୍ରହ୍ମୀ ଶକ୍ତି ରୂପେ ଜଗତକୁ ରଖିଛୁ ଜିଣି
ଜୟ ମା ଜୟ ମା ସିଂହ ବାହିନୀ ମା ଜୟ ମା ସିଂହ ବାହିନୀ ଜୟ ମା ସିଂହ ବାହିନୀ
ରୂପିଣୀ ତୁ ଭକ୍ତି ସ୍ୱରୂପିଣୀ ମହାବିଦ୍ୟା ମହାମନ୍ତ୍ର ତୁ ସିଦ୍ଧ କର୍ମଣି ବର ମୁଦ୍ରା ଧାରିଣୀ ତୁ ବର ପ୍ରଦାୟିନୀ ସଙ୍କଟ ହାରିଣୀ ମା ସତ୍ୟ ସନାତନୀ ସ୍ୱରୂପା ମା ତେଜସ୍ୱିନୀ ରୂପେ ଅଗ୍ନିସ୍ୱରୂପା ମା ତେଜସ୍ୱିନୀ ରୂପେ ଜ୍ୟୋତିମୟ କରୁ ମେଦିନୀ
ଜୟ ମା ସିଂହ ବାହିନୀ ମା ଜୟ ମା ସିଂହ ବାହିନୀ
ନାରାୟଣୀ ବିଚିତ୍ରା ଲକ୍ଷଣୀ ସାଧୁ ସନ୍ତ ପରିତ୍ରାଣୀ ଆନନ୍ଦଦାୟିନୀ ଶାନ୍ତି ମୁକ୍ତିକାରିଣୀ ତୁ ଐଶ୍ୱର୍ଯ୍ୟଦାୟିନୀ ଅଭୟଦାୟିନୀ ମା ତୁ ମୃତ୍ୟୁ ସଞ୍ଜୀବନୀ ଚାରୁ ହାସିନୀ ମା ମହାମାୟା ରୂପେ ଚାରୁ ହାସିନୀ ମା ମହାମାୟା ରୂପେ ସୃଷ୍ଟି କଲୁ ହେଇ ସ୍ରଷ୍ଟାଣୀ ଜୟ ମା ସିଂହ ବାହିନୀ ମା ଜୟ ମା ସିଂହ ବାହିନୀ
ଜୟ ମା ସିଂହ ବାହିନୀ।
ଏହି ବର୍ଷ ଦୁର୍ଗା ପୂଜା ଉପଲକ୍ଷେ ଗୋଟେ ବହୁତ ସୁନ୍ଦର ମାଆଙ୍କ ଭଜନଟିଏ ରେକର୍ଡ଼ ହେଇଛି, ଆଉ ସଞ୍ଜୟ ମହାରଣାଙ୍କ ଷ୍ଟୁଡ଼ିଓରେ ଏବେ ବର୍ତ୍ତମାନ ରେକର୍ଡ଼ ହେଇ ଚାଲିଛି ଶାନ୍ତିଲତା ପ୍ରଡକ୍ସନର। ଏହି ଭଜନଟି ହେଉଛି ଜୟ ମା ସିଂହ ବାହିନୀ। ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ଜିତ ବରାଳ ଏବଂ ଗୀତ ଲେଖିଛନ୍ତି ପିଙ୍କୁନ ଜେନା। ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଚିତ୍ତରଞ୍ଜନ ସାହୁ। ଆଉ ଏ ଗୀତଟି ବହୁତ ବଢ଼ିଆ ହେଇଛି, ଆଶା କରୁଛି ଆପଣମାନଙ୍କୁ ନିହାତି ପସନ୍ଦ ହେବ।
ନମସ୍କାର ଓଡ଼ିଆ ସଙ୍ଗୀତ ପ୍ରେମୀ, ମୁଁ ଗୀତିକାର ପିଙ୍କୁନ ଜେନା। ପବିତ୍ର ଶାରଦୀୟ ପୂଜା ଉପଲକ୍ଷେ ଶାନ୍ତିଲତା ପ୍ରଡକ୍ସନ ହାଉସ୍ରେ ଏକ ସୁନ୍ଦର ଭଜନଟିଏ ମାଆଙ୍କର ରେକର୍ଡିଂ କରାହେଲା, ଜୟ ମା ସିଂହ ବାହିନୀ। ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି ବଡ଼ ଭାଇ ଜିତ ବରାଳ ଏବଂ ଗାଇଛନ୍ତି ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଟି ସୌରୀ। ଗୀତଟି ବେଶ ଭଲ ହେଇଛି, ଆପଣମାନଙ୍କୁ ଅନୁରୋଧ ଗୀତଟି ଶୁଣନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ଯୋଗୀରାଜ ମ୍ୟୁଜିକ୍ ସବସ୍କ୍ରାଇବ୍ କରନ୍ତୁ।
ମୁଁ ଜିତ ବରାଳ, ସଙ୍ଗୀତ ନିର୍ଦ୍ଦେଶକ ଗୀତର। ଆଜି ଆମର ସଞ୍ଜୟଙ୍କ ଷ୍ଟୁଡ଼ିଓରେ ବହୁତ ବଡ଼ ସୁନ୍ଦର ଗୀତ ଡବ୍ ହେଲା। ଗୀତକୁ ବୋଲିଛନ୍ତି ଆମର ବଡ଼ ଭାଇ ଟି ସୌରୀ ବୋଲିଛନ୍ତି ସେଇ ଗୀତକୁ, ଆଉ ଗୀତ ଲେଖିଛନ୍ତି ପିଙ୍କୁନ ଜେନା। ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଚିତ୍ତରଞ୍ଜନ ସାହୁ। ଏଇ ଗୀତଟି ଆମର ଶାନ୍ତିଲତା ପ୍ରଡକ୍ସନ ଦେନାର ମୋର ଆଶା। ଏ ଭଜନଟି ଆମର ଓଡ଼ିଶାରେ ଯେଉଁ ଅଛନ୍ତି ଭଜନ ପ୍ରେମୀ ତାଙ୍କ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିବ। ଜୟ ମା ସିଂହ ବାହିନୀ।